প্রিয় বন্ধু, প্রভু যীশুঙ্ক নামে আপনার অভিনন্দন জনাও। হৃদয়ের শান্তি ও আনন্দ নিমন্তে আসন্তু পরমেশ্বরঙ্ক জীবন্ত ও সত্য বাক্য উপরে আধারিত সন্দেশ শুনন্তু।
প্রভু যীশুখ্রীষ্টঙ্ক মধুর নামরে আজির অধিবেশনকু আপনকু স্বাগত জনায়। গত দুই অধিবেশনরে আমি পবিত্র আত্মাঙ্ক বিষয়রে বাইবেলর ধারণা ও তাঙ্কর ব্যক্তিত্ব বিষয়রে আলোচনা করিথিলু। আজির অধিবেশনরে আমি পবিত্র আত্মাঙ্ক ঈশ্বরত্ব বিষয়রে আলোচনা করিবু। শাস্ত্র সাক্ষ্য দিয়ে যে পবিত্র আত্মা ঈশ্বর অটন্তি, পিতা ও পুত্রঙ্ক সহিত সমান, মাত্র অনন্তকালীন ঈশ্বরত্বরে এক পৃথক ব্যক্তিত্ব। পিতা ও পুত্রঙ্ক সহিত তাঙ্কর স্বর্গীয় সম্পর্ক আলোচনা কলে জনা যায় যীশুঙ্ক বাপ্তিস্ম আদেশরে পিতা, পুত্র ও পবিত্র আত্মা একক মধ্যরে সংযুক্ত। এহা সূচায় পবিত্র আত্মা পিতা ও পুত্রঙ্ক ভলি অনাদিকালরু অনন্তকাল পর্যন্ত অছন্তি। প্রভু যীশু খ্রিস্টঙ্ক শিক্ষা স্পষ্টভাবে সূচায় যে পবিত্র আত্মা পিতা ও তাঙ্ক সহ এক। যীশুঙ্ক বাপ্তিস্ম মণ্ডলীর প্রশাসন ও প্রেরিতিক আশীর্বাদ প্রার্থনারে পিতা, পুত্র ও পবিত্র আত্মাঙ্কু এক স্থানরে আমি দেখু। পবিত্র আত্মা পিতা ও পুত্রঙ্ক সহ এক হেলে মধ্যে পিতা ও পুত্রঙ্ক ঠারু স্পষ্টভাবে পৃথকভাবে চিহ্না যাআন্তি। যিশায় তার 48 পর্ব 12 ও 16 পদ অনুযায়ী পিতা ও পবিত্র আত্মা পুত্রঙ্কু পঠাইলে বাপ্তিস্ম বেলে পবিত্র আত্মা পুত্রঙ্ক উপরে অবতরণ কলে ও স্বর্গরু পিতা কথা কহিলে। জহন 14 পর্ব 16 ও 26 পদ অনুযায়ী পিতাঙ্ক নিকটরে পুত্র অনুরোধ করিবে সাহায্যকারী, অর্থাৎ পবিত্র আত্মাঙ্কু প্রেরণ করিবা পাই যে শিষ্যমানঙ্ক সহিত চিরকাল রহিবে। এফিসিয় 2 পর্ব 18 পদ কহে, কারণ তাহাঙ্ক দেই আম্ভেমানে এক আত্মাঙ্ক দ্বারা পিতাঙ্ক নিকটকু যিবা পাই পথ পাইছু। এহা সূচায় যে বিশ্বাসী পুত্রঙ্ক দেই আত্মাঙ্ক দ্বারা ପିତାଙ୍କ ନିକଟକୁ ଯିବାର ପଥ ପାଇଅଛି। ପିତା ଓ ପୁତ୍ରଙ୍କର ଯେଉଁ ମୌଳିକ ଓ ନୈତିକ ଗୁଣ ଅଛି, ପବିତ୍ରାତ୍ମାଙ୍କ ମଧ୍ୟ ସେହି ମୌଳିକ ଓ ନୈତିକ ଗୁଣସମୂହ ଅଛି। ଯେହେତୁ ସେ ଏକ ସ୍ୱର୍ଗୀୟ ବ୍ୟକ୍ତି, ସେଥିପାଇଁ ତାଙ୍କର ଏହିସବୁ ଗୁଣ ଅଛି। ଆମେ ତାଙ୍କର ମୌଳିକ ଗୁଣ ସବୁ ଦେଖିବା। ପ୍ରେରିତ ପାଞ୍ଚ ପର୍ବ ତିନି ଓ ଚାରି ପଦ, ପ୍ରଥମ କରନ୍ଥୀୟ ତିନି ପର୍ବ ଷୋହଳ ପଦ ଅନୁଯାୟୀ, ପବିତ୍ରାତ୍ମା ଈଶ୍ୱର ଅଟନ୍ତି। ଏବ୍ରି ନଅ ପର୍ବ ଚଉଦ ପଦ କହେ, ପବିତ୍ରାତ୍ମା ଅନନ୍ତକାଳୀନ ଅଟନ୍ତି। ଲୁକ ଏକ ପର୍ବ ପଇଁତିରିଶ ପଦ ଅନୁଯାୟୀ, ପବିତ୍ରାତ୍ମା ସର୍ବଶକ୍ତିମାନ ଅଟନ୍ତି। ଏହି ପଦରେ ବର୍ଣ୍ଣନା କରାଯାଏ କିପରି ପବିତ୍ରାତ୍ମା କୁମାରୀ ମରିୟମଙ୍କ ଉପରେ ଅବତରଣ କରିବା ପରେ ବାକ୍ୟ ତାଙ୍କ ଗର୍ଭରେ ଦେହବନ୍ତ ହେଲେ। ଜହନ ଚଉଦ ପର୍ବ ଛବିଶ ପଦରେ ଯୀଶୁଙ୍କ ଉକ୍ତି, ସେ ତୁମ୍ଭମାନଙ୍କୁ ସମସ୍ତ ବିଷୟ ଶିକ୍ଷା ଦେବେ, ଏହା ସୂଚାଏ ସେ ସର୍ବଜ୍ଞ ଅଟନ୍ତି। ଗୀତସଂହିତା ଶହେ ଅଣଚାଳିଶ ପର୍ବ ସାତ ପଦରୁ ଦଶ ପଦ ଅନୁଯାୟୀ, ପବିତ୍ରାତ୍ମା ସର୍ବବ୍ୟାପୀ ଅଟନ୍ତି। ରୋମିଓ ଆଠ ପର୍ବ ଦୁଇ ପଦରେ ଲେଖାଯାଏ, କାରଣ ଜୀବନଦାୟକ ଆତ୍ମାଙ୍କ ବ୍ୟବସ୍ଥା ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ତୁମକୁ ପାପ ଓ ମୃତ୍ୟୁଦାୟକ ବ୍ୟବସ୍ଥାରୁ ମୁକ୍ତ କରିଅଛି। ଏହା ସୂଚାଏ ଯେ ପବିତ୍ରାତ୍ମା ଜୀବନର ଉତ୍ସ। ଯେତେବେଳେ ଆମେ ତାଙ୍କର ନୈତିକ ଗୁଣ ବିଷୟ ଆଲୋଚନା କରୁ, ସେତେବେଳେ ଆମେ କେତେକ ପଦକୁ ଅନୁଧ୍ୟାନ କଲେ ସେ ବିଷୟରେ ସ୍ପଷ୍ଟ ଧାରଣା ହୁଏ। ଜହନ ଷୋହଳ ପର୍ବ ତେର ପଦରେ ପବିତ୍ରାତ୍ମାଙ୍କୁ ସତ୍ୟମୟ ଆତ୍ମା ବୋଲି କୁହାଯାଏ, ଅର୍ଥାତ୍ ସେ ସତ୍ୟ କହନ୍ତି ଓ ସତ୍ୟ ଅଟନ୍ତି। ରୋମିଓ ପନ୍ଦର ପର୍ବ ତିରିଶ ପଦ ଅନୁଯାୟୀ, ସେ ପ୍ରେମର ଆତ୍ମା ଅଟନ୍ତି। ଏଫିସିୟ ଚାରି ପର୍ବ ତିରିଶ ପଦ ଅନୁଯାୟୀ, ତାହାଙ୍କ ନାମ ପବିତ୍ର ଆତ୍ମା, ଅର୍ଥାତ୍ ନାମଟି ତାଙ୍କର ଗୁଣକୁ ବୁଝାଏ, ସେ ପବିତ୍ର ଅଟନ୍ତି। ମୌଳିକ ଓ ନୈତିକ ଗୁଣ ବ୍ୟତୀତ ଆମେ ଦେଖିବା ଯେ ସେ ଯେଉଁ ସ୍ୱର୍ଗୀୟ କାର୍ଯ୍ୟ କରନ୍ତି ତାହା ତାଙ୍କର ଈଶ୍ୱରତ୍ୱକୁ ପ୍ରମାଣ କରେ। ପିତା ଓ ପୁତ୍ର ଯେଉଁ ସ୍ୱର୍ଗୀୟ କାର୍ଯ୍ୟ କରନ୍ତି, ପବିତ୍ର ଆତ୍ମା ମଧ୍ୟ ତାହା କରନ୍ତି। ଆଦି ତାର ଏକ ପର୍ବ ଏକ ପଦରୁ ଦୁଇ ପଦ, ଆୟୁବ ଛବିଶ ପର୍ବ ତେର ପଦ ଓ ଗୀତସଂହିତା ଶହେ ଚାରି ପର୍ବ ତିରିଶ ପଦ ଅନୁଯାୟୀ, ଜଗତ ପଶୁ ଓ ମନୁଷ୍ୟର ସୃଷ୍ଟିରେ ପବିତ୍ର ଆତ୍ମା ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ଗୀତ ଶହେ ଚାରି ପର୍ବ ତିରିଶ ପଦରେ ସ୍ପଷ୍ଟ ଭାବେ କୁହାଯାଏ, ତୁମ୍ଭେ ଆପଣା ଆତ୍ମା ପଠାଇଲେ ସେମାନେ ସୃଷ୍ଟ ହୁଅନ୍ତି। ପବିତ୍ର ଆତ୍ମା ପବିତ୍ର ଶାସ୍ତ୍ର ଲେଖିବା ପାଇଁ ଲୋକମାନଙ୍କୁ ଅନୁପ୍ରାଣିତ କରିଥିଲେ। ଦ୍ୱିତୀୟ ତିମଥି ତିନି ପର୍ବ ଷୋହଳ ପଦରେ ଲେଖାଯାଏ, ସମସ୍ତ ଶାସ୍ତ୍ର ଈଶ୍ୱର ନିଶସ୍ୱିତ, ଅର୍ଥାତ୍ ପବିତ୍ର ଆତ୍ମାଙ୍କ ଦ୍ୱାରା ଅନୁପ୍ରାଣିତ। ପୁଣି ଦ୍ୱିତୀୟ ପିତର ଏକ ପର୍ବ ଏକୋଇଶ ପଦ ଅନୁଯାୟୀ, କୌଣସି ଭାବବାଣୀ କେବେହେଁ ମନୁଷ୍ୟର ଇଚ୍ଛାରୁ ଉତ୍ପନ୍ନ ହୋଇନାହିଁ, ମାତ୍ର ଈଶ୍ୱର ପ୍ରେରିତ ମନୁଷ୍ୟମାନେ ପବିତ୍ରାତ୍ମାଙ୍କ ଦ୍ୱାରା ଚାଳିତ ହୋଇ କଥା କହିଥିଲେ। ଜହନ ତିନି ପର୍ବ ତିନିରୁ ପାଞ୍ଚ ପଦ ଅନୁଯାୟୀ, ପତିତ ମନୁଷ୍ୟର ନୂତନ ଜନ୍ମ ଦ୍ୱାରା ନୂତନ ସୃଷ୍ଟି କରିବାରେ ପବିତ୍ର ଆତ୍ମା ସକ୍ରିୟ। ରୋମିଓ ଆଠ ପର୍ବ ଏଗାର ପଦ ଅନୁଯାୟୀ, ପବିତ୍ର ଆତ୍ମା ଶରୀରର ପୁନରୁତ୍ଥାନ କରିବାରେ ସକ୍ରିୟ ଅଂଶ ଗ୍ରହଣ କରନ୍ତି। ଉପରୋକ୍ତ ଆଲୋଚନାରୁ ଏହି ଉପସଂହାର କରାଯାଇପାରେ ଯେ ପବିତ୍ର ଆତ୍ମା ଈଶ୍ୱର ଅଟନ୍ତି। ସେ ତ୍ରିତ୍ୱ ଅନନ୍ତକାଳୀନ ଈଶ୍ୱରତ୍ୱର ତୃତୀୟ ବ୍ୟକ୍ତି ଓ ସେ ପିତା ଈଶ୍ୱର ଓ ପୁତ୍ର ଈଶ୍ୱରଙ୍କ ସହ ସମାନ ଭାବେ ଅନନ୍ତକାଳୀନ ଅଟନ୍ତି ଓ ସମାନ ଅଟନ୍ତି। ତେଣୁ ବାଇବେଲ ଜଣେ ଈଶ୍ୱର ତିନି ବ୍ୟକ୍ତି, ଅର୍ଥାତ୍ ପିତା ପୁତ୍ର ଓ ପବିତ୍ର ଆତ୍ମା ମଧ୍ୟରେ ବାସ କରନ୍ତି ବୋଲି କହେ। ସେମାନେ ପୃଥକ ଭାବେ ଚିହ୍ନା ଯାଆନ୍ତି, ମାତ୍ର ଏକ ଏକକ ଅଟନ୍ତି। ପିତର ହନନୀୟଙ୍କୁ ପ୍ରେରିତ ପାଞ୍ଚ ପର୍ବ ତିନି ପଦରେ କହିଲେ, ହେ ହନନୀୟ, ପବିତ୍ର ଆତ୍ମାଙ୍କ ନିକଟରେ ମିଥ୍ୟା କହିବାକୁ ଓ ଭୂମିର ମୂଲ୍ୟରୁ କିଛି ଲୁଚାଇ ରଖିବାକୁ କାହିଁକି ଶୟତାନ ତୁମ୍ଭ ହୃଦୟ ସମ୍ପୂର୍ଣ୍ଣ ଅଧିକାର କରିଅଛି। ପୁଣି ପିତର ଚାରିପଦରେ କହିଲେ, ତୁମ୍ଭେ ଯେ ମନୁଷ୍ୟ ନିକଟରେ ମିଥ୍ୟା କହିଲ ତାହା ନୁହେଁ, ମାତ୍ର ଈଶ୍ୱରଙ୍କ ନିକଟରେ ମିଥ୍ୟା କହିଲ। ଏଥିରୁ ସିଧାସଳଖ ପବିତ୍ରାତ୍ମା ଯେ ଈଶ୍ୱର ଏହା ପ୍ରମାଣ ସିଦ୍ଧ। ଏହି ପବିତ୍ରାତ୍ମାଙ୍କ ସହଭାଗିତା ବିଶ୍ୱାସୀମାନଙ୍କର ସହବର୍ତ୍ତୀ ହେଉ।
ନଦୀଶ୍ୱର ଦୟାର ସାଗର ଏତେ ସେ ଚିରଦିନ ପାଳଘର କରିବେ ସେ ଦୂର ଚିନ୍ତାରେ ସକଳ ପଥ ମୋର ଅବସ୍ଥାର ସବୁ କିଛି ଯାହା ମୋର ତାଙ୍କୁ ଗୋଚର ସକଳ ପଥ ମୋର ଅବସ୍ଥାର ସବୁ କିଛି ଯାହା ମୋର ତାଙ୍କୁ ଗୋଚର ଦୁର୍ଦଶା କାଳରେ କହିବେ ସଙ୍ଗରେ ନାଚିବେ ମନରୁ ଆପଦର ଡର ଆପଦର ଡର ଦୟାର ସାଗର ଛାଡ଼ି ବାଟରେ ଅଡ଼ାଇ ସୁସ୍ୱରେ କେବେ ଅବା କୋଳ କରି ନେବେ ନିଜ ପରେ ନ ଛାଡ଼ିକୁ ବାଟରେ ଅଡ଼ାଇ ସୁସ୍ୱରେ କେବେ ଅବା କୋଳ କରି ନେବେ ନିଜ ପରେ ଅମୃତ ନିଛର ଜୀବନ ଆହାର ଭୋଜନ ପାନାଠୁ ଦେବେ ନିରନ୍ତର ଦେବେ ନିରନ୍ତର ନଦୀଶ୍ୱର ଦୟାର ସାଗର ଏତେ ସେ ଚିରଦିନ ଆଳକ
ଆଶା କରୁ ପ୍ରସ୍ତୁତ ସନ୍ଦେଶରୁ ଆପଣ ନିଶ୍ଚୟ ଉପକାର ପାଇଛନ୍ତି। ଅଧିକ ଜାଣିବା ପାଇଁ ଆପଣ ଆମର ୱେବସାଇଟ୍ www.gbetministries.org ଲଗ୍ଇନ୍ କରିପାରିବେ। ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍।